ନମସ୍କାର। ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ଓ ଆତ୍ମିକ ଜୀବନରେ ଉପକୃତ ହୁଅନ୍ତୁ, ବିଶ୍ୱାସ କରନ୍ତୁ ଓ ପାପରୁ ଉଦ୍ଧାର ପାଆନ୍ତୁ।
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমে অংশ হওয়া নিমন্তে স্বাগত করে। আপনার আপনার বহুমূল্য সময় দিয়ে আমি বিশেষ ধন্যবাদী। কেবল সে নুহে, আপনার হৃদয় স্পর্শী সাক্ষ্য নিমন্তে বিশেষ ধন্যবাদ। প্রভু আপনার আশীর্বাদ করতু, আহরি আত্মিক জীবন বর্ধিষ্ণু করতু। ଆମର ଅନୁରୋଧ, ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ପତ୍ର ମାଧ୍ୟମରେ ଥରକୁ ଥର ଆମ ସହ ଯୋଗାଯୋଗ କରି ଆପଣଙ୍କର ମତାମତ ଲେଖି ଜଣାନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ଆମମାନଙ୍କର ଜୀବିତ ଈଶ୍ୱର, ଆମମାନଙ୍କର ଉଦ୍ଧାରକର୍ତ୍ତା, ପରିଚାଳନକର୍ତ୍ତା, ପ୍ରଭୁ ତୁମର ଧନ୍ୟବାଦ କରୁଛି ସୁନ୍ଦର ସମୟ ପାଇଁ। ପ୍ରଭୁ ବର୍ତ୍ତମାନ ମଧ୍ୟ ତୁମେ ଆମମାନଙ୍କ ସହିତ ଅଛ, ତୁମେ ଆମମାନଙ୍କୁ ଦେଖୁଛ, ତୁମେ ଆମମାନଙ୍କୁ ନିରୀକ୍ଷଣ କରୁଛ। ଆଜି ମଧ୍ୟ ପ୍ରଭୁ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କହିବା ପାଇଁ ଯାଉଅଛ, କିନ୍ତୁ ପ୍ରଭୁ ତୁମର ସେ ରବକୁ ଶୁଣିବା ନିମନ୍ତେ ତୁମେ ଆମମାନଙ୍କର ଆତ୍ମିକ କର୍ଣ୍ଣକୁ ଖୋଲିଦିଅ। ତୁମର ବାକ୍ୟ ଅଧ୍ୟୟନ କରିବା ନିମନ୍ତେ ତୁମେ ଆମମାନଙ୍କର ଆତ୍ମିକ ଚକ୍ଷୁକୁ ଖୋଲିଦିଅ। ପ୍ରଭୁ ତୁମେ ଆମମାନଙ୍କୁ ଆତ୍ମିକ ଜୀବନରେ ବଳବାନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମରି ଆଶୀର୍ବାଦର ବାହୁଛାୟା ତଳେ ତୁମେ ଆବରି ରଖ। ପ୍ରତ୍ୟେକଙ୍କର ମନବାଞ୍ଛା ପ୍ରଭୁ ତୁମେ ପୂର୍ଣ୍ଣ କରି ତୁମେ ଗୌରବ ପାଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ମାର୍କ 12 ପର୍ବର 13 ପଦରୁ ଆରମ୍ଭ କରି 13 ପର୍ବର 37 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜିର ପାଠ୍ୟାଂଶ ମଧ୍ୟକୁ ଯିବା ପୂର୍ବରୁ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଗତ ପାଠରେ ଆମେ ଦ୍ରାକ୍ଷା କ୍ଷେତ୍ରର ଦୃଷ୍ଟାନ୍ତ ମଧ୍ୟ ଦେଇ ଯୀଶୁ କିପରି ତାହାଙ୍କର ଶତ୍ରୁମାନଙ୍କର ମନୋଭାବ ଓ ତାହାଙ୍କୁ ବଦ୍ଧ କରିବା ନିମନ୍ତେ ଷଡ଼ଯନ୍ତ୍ରର ବିଷୟକୁ ପ୍ରକାଶ କରିଦେଇଥିଲେ ତାହା ଲକ୍ଷ୍ୟ କରିଥିଲୁ। ତେବେ ଯୀଶୁଙ୍କର ଏହି ଦୃଷ୍ଟାନ୍ତରେ ସେମାନେ ଯଦିଓ ତାହାଙ୍କୁ ବଦ୍ଧ କରିବା ନିମନ୍ତେ ଚାହୁଁଥିଲେ, ମାତ୍ର ସେମାନେ ଲୋକମାନଙ୍କୁ ଭୟ କରିବା ହେତୁ ତାହାଙ୍କୁ ଧରିପାରିଲେ ନାହିଁ। ଆଉ ଏହି ଦୃଷ୍ଟାନ୍ତ ହେତୁ ସେମାନଙ୍କ ଓ ଯୀଶୁଙ୍କ ମଧ୍ୟରେ ବାଦନୁବାଦ ଘଟିଲା ଓ ସେମାନେ ପୁନର୍ବାର ଯୀଶୁଙ୍କ ନିକଟକୁ ଆଉ କେତେକ ସେମାନଙ୍କର ପ୍ରତିନିଧିବର୍ଗଙ୍କୁ ପଠାଇଲେ। ସେମାନେ ହେଉଛନ୍ତି ଫାରୋସି ଓ ହେରୋଦିୟମାନେ। ସେମାନେ ଯୀଶୁଙ୍କ କଥାର ଯେପରି ଛିଦ୍ର ଧରିପାରନ୍ତି ସେଥିପାଇଁ ତାହାଙ୍କୁ ପ୍ରଶ୍ନ କରୁଛନ୍ତି। ତେବେ ଦେଖନ୍ତୁ ମାର୍କ 12 ପର୍ବର 13 ଓ 14 ପଦରେ ଲେଖା ଅଛି, ପରେ ତାହାଙ୍କ କଥାର ଛିଦ୍ର ଧରିବା ନିମନ୍ତେ ସେମାନେ ଫାରୋସି ଓ ହେରୋଦିୟମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ। ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମେମାନେ ଜାଣୁ ଆପଣ ସତ୍ୟ ଓ କାହାରିକି ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି। କାଇସରଙ୍କୁ କରଦେବା ବିଧିସଙ୍ଗତ କି ନା? ଲକ୍ଷ୍ୟ କରନ୍ତୁ, ସେମାନଙ୍କର ଏ ପ୍ରକାର ପ୍ରଶ୍ନରେ ଯୀଶୁ କିପରି ସେମାନଙ୍କୁ ଉତ୍ତର ଦେଉଛନ୍ତି। 15-17 ପଦରେ ଲେଖା ଅଛି, ଆମ୍ଭେମାନେ ଦେବା କି ନାହିଁ? କିନ୍ତୁ ସେମାନଙ୍କର କପଟତା ଜାଣି ସେମାନଙ୍କୁ କହିଲେ, କାହିଁକି ମୋତେ ପରୀକ୍ଷା କରୁଅଛ? ଗୋଟିଏ ଅଧୁଲି ମୋ ପାଖକୁ ଆଣ, ମୁଁ ତାହା ଦେଖେ। ତାହେଲେ ସେମାନେ ତାହା ଆଣିଲେ। ସେ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର? ସେମାନେ ତାହାଙ୍କୁ କହିଲେ, କାଇସରଙ୍କର। ସେଥିରେ ଯୀଶୁ ସେମାନଙ୍କୁ କହିଲେ, କାଇସରଙ୍କର ଯାହା ତାହା କାଇସରଙ୍କୁ ଦିଅ, ପୁଣି ଈଶ୍ୱରଙ୍କର ଯାହା ତାହା ଈଶ୍ୱରଙ୍କୁ ଦିଅ। ତାହେଲେ ସେମାନେ ତାହାଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ। ଏଠାରେ ଲକ୍ଷ୍ୟ କରିବେ ଯେ ସେମାନେ ଅତି ଚତୁରତାର ସହିତ ଯୀଶୁଙ୍କୁ ପ୍ରଶ୍ନ କରୁଅଛନ୍ତି। ଯଦି ଯୀଶୁ କହିବେ ଯେ ସେମାନେ କାଇସରଙ୍କୁ କରଦେବା ବିଧିସଙ୍ଗତ, ତାହେଲେ ସେ ମୋସା ଓ ମସିହଙ୍କଠାରୁ କାଇସରଙ୍କୁ ଯେ ଶ୍ରେଷ୍ଠ ସ୍ଥାନ ଦେଉଅଛନ୍ତି ତାହା ଏଥିରୁ ଜଣାପଡ଼ିବ। ମାତ୍ର ସେ ଯଦି କାଇସରଙ୍କୁ କରଦେବା ନିମନ୍ତେ ମନା କରନ୍ତି, ତାହେଲେ ସେ ଯେ କାଇସରଙ୍କ ବିରୁଦ୍ଧରେ ଯାଉଅଛନ୍ତି ସେଥିସକାଶେ ଦୋଷୀ ରୂପେ ଅଭିଯୁକ୍ତ ହେବେ। ସେମାନେ ଭାବୁଥିଲେ ଯେ ସେମାନେ ଯୀଶୁଙ୍କୁ ଫାନ୍ଦରେ ପକାଇ ଦେଇଛନ୍ତି ବୋଲି, ମାତ୍ର ସେମାନେ ଆଦୌ ତାହା କରିପାରିଲେ ନାହିଁ। ସେମାନେ ଯୀଶୁଙ୍କର ଉତ୍ତରରେ ଚମତ୍କୃତ ହୋଇଗଲେ, କାରଣ ଯୀଶୁଙ୍କର ଉତ୍ତର ଥିଲା, କାଇସରଙ୍କର ଯାହା ତାହା କାଇସରଙ୍କୁ ଦିଅ, ପୁଣି ଈଶ୍ୱରଙ୍କର ଯାହା ତାହା ଈଶ୍ୱରଙ୍କୁ ଦିଅ। ଯେହେତୁ ସେହି ମୁଦ୍ରାରେ କାଇସରଙ୍କର ମୂର୍ତ୍ତି ଓ ନାମ ଥିଲା, କିନ୍ତୁ ଏହି ମୁଦ୍ରାର ଦୃଷ୍ଟାନ୍ତ ମଧ୍ୟରୁ ଯୀଶୁ ଆମକୁ ଦୁଇଟି ବିଷୟ ସାଧନ କରିବାକୁ କହନ୍ତି, କାରଣ ଏହି ମୁଦ୍ରାର ଦୁଇଟି ପାର୍ଶ୍ୱ ଅଛି। ସେହି ଦୁଇଟି ବିଷୟ ହେଉଛି ସରକାରଙ୍କ ପ୍ରତି ଆମମାନଙ୍କର ନୈତିକ କର୍ତ୍ତବ୍ୟ ଓ ପ୍ରଭୁଙ୍କ ପ୍ରତି ଆମମାନଙ୍କର ବାଧ୍ୟତା ଓ କର୍ତ୍ତବ୍ୟ। ତେଣୁ ଆମର ଏହି ଜୀବନରେ ଦୁଇଟି କ୍ଷେତ୍ରରେ ଆମମାନଙ୍କର ଦାୟିତ୍ୱ ରହିଅଛି। ଗୋଟିଏ ଦିଗରେ ଜଗତ ପ୍ରତି ଆମମାନଙ୍କର କର୍ତ୍ତବ୍ୟ ରହିଅଛି ଓ ଅପରପକ୍ଷରେ ପ୍ରଭୁଙ୍କ ପ୍ରତି ମଧ୍ୟ ଆମମାନଙ୍କର କର୍ତ୍ତବ୍ୟ ରହିଅଛି। ଯେତେବେଳେ ଆମେ ଏହି ଜଗତ ମଧ୍ୟରେ ଅଛୁ, ଏହି ଜଗତର ସମସ୍ତ ନୀତି ନିୟମକୁ ମାନି ଆମମାନଙ୍କୁ ଚଳିବାକୁ ଅଛି ଓ ଈଶ୍ୱରଙ୍କ ଆଜ୍ଞା ପାଳନ କରି ତାହାଙ୍କ ନିମନ୍ତେ ମଧ୍ୟ କର୍ତ୍ତବ୍ୟ କରିବାକୁ ଅଛି। ତେଣୁ ଏହି ଦୁଇଟି ଯାକ ବିଷୟକୁ ଦୃଷ୍ଟି ଆଗରେ ରଖି ଆମକୁ କାର୍ଯ୍ୟ କରିବାକୁ ହେବ, ଯାହା ସେଦିନ ଯୀଶୁ ସେହି ଧାର୍ମିକ ନେତାମାନଙ୍କୁ ଦୃଷ୍ଟାନ୍ତ ଛଳରେ ଉତ୍ତର ଦେଇ ସେମାନଙ୍କର ମୁଖ ବନ୍ଦ କରିଦେଇଥିଲେ। ପ୍ରକୃତରେ ସେଦିନ ପ୍ରଭୁ ଯୀଶୁ ସେମାନଙ୍କୁ କି ଚମତ୍କାର ଉତ୍ତର ଦେଇଥିଲେ ନୁହେଁ କି? କାରଣ ସେହି ଧାର୍ମିକ ନେତାମାନେ ଏକତରଫା ବିଚାର କରି ଜାଗତିକ କ୍ଷମତାକୁ ପ୍ରଧାନ ସ୍ଥାନ ଦେଉଥିଲେ, ମାତ୍ର ଈଶ୍ୱରଙ୍କୁ ନୁହେଁ। ପ୍ରିୟ ବନ୍ଧୁ, ଆଜି ଯଦି ଆମେ କେବଳ ଏକତରଫା ଜୀବନଯାପନ କରୁ, ଅର୍ଥାତ୍ କେବଳ ଜଗତକୁ ସନ୍ତୁଷ୍ଟ କରିବାକୁ ଚାହୁଁ, ଜଗତର କ୍ଷମତାସୀନମାନଙ୍କୁ ସମ୍ମାନିତ କରିବାକୁ ଚାହୁଁ ଓ ସେମାନଙ୍କର ପ୍ରିୟପାତ୍ର ହେବାକୁ ଚାହୁଁ, ମାତ୍ର ପ୍ରଭୁଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରୁ, ତାହେଲେ ଆମେ କେବେ ହେଲେ ସେହି ସ୍ୱର୍ଗୀୟ ବିଭବର ଅଧିକାରୀ ହୋଇପାରିବା ନାହିଁ, କି ଈଶ୍ୱରଙ୍କର ସନ୍ତୋଷଜନକ ଜୀବନଯାପନ କରିପାରିବା ନାହିଁ, କି ସେହି ସ୍ୱର୍ଗୀୟ ସୁଖ ଶାନ୍ତି ଉପଲବ୍ଧି କରିପାରିବା ନାହିଁ। ବରଂ ଆମର ଜୀବନ ସେହି ଅନ୍ଧକାର ତଥା ନରକଗାମୀ ହେବ। ତେଣୁ ପ୍ରଭୁଙ୍କ ପ୍ରତି ଯାହା କର୍ତ୍ତବ୍ୟ ତାହା କରନ୍ତୁ ଓ ସରକାରଙ୍କ ପ୍ରତି ଯାହା କର୍ତ୍ତବ୍ୟ ତାହା କରନ୍ତୁ, ତାହେଲେ ଆପଣ ଈଶ୍ୱରଙ୍କର ସନ୍ତୋଷଜନକ କାର୍ଯ୍ୟ ସାଧନ କରିପାରିବେ। ବର୍ତ୍ତମାନ ଆମେ ଆଉ ଏକ ଦଳ ବିଷୟରେ ଆଲୋଚନା କରିବାକୁ ଯିବା, ଯେଉଁମାନେ କି ଯୀଶୁଙ୍କୁ ପ୍ରଶ୍ନ କରୁଛନ୍ତି, ଆଉ ସେମାନେ ହେଲେ ସାଧୁକୀ ଦଳ। ଏହି ସାଧୁକୀମାନେ ଧନିକ ଓ ସମାଜବାଦୀ ଥିଲେ। ଏମାନେ ଆତ୍ମିକ ଜୀବନରେ ଦୃଢ଼ ନଥିଲେ। ଏମାନେ ପରମ୍ପରାଗତ ପ୍ରଥାରୁ ନିଜକୁ ଓହରି ରଖୁଥିଲେ। ଏମାନେ ଏକ ଅଲୌକିକ ଶକ୍ତିକୁ ଅସ୍ୱୀକାର କରୁଥିଲେ ଓ ସେହି ଶକ୍ତିକୁ ସ୍ୱୀକାର କରୁଥିବା ଫାରୋସୀମାନଙ୍କୁ ମଧ୍ୟ ବାଧା ଦେଉଥିଲେ। କାରଣ ସାଧୁକୀମାନେ ପୁନରୁତ୍ଥାନ ନାହିଁ କିମ୍ବା ଦୂତ ବା ଆତ୍ମା ନାହିଁ ବୋଲି କହନ୍ତି, କିନ୍ତୁ ଫାରୋସୀମାନେ ଉଭୟ ସ୍ୱୀକାର କରନ୍ତି। ଏଠାରେ ମଧ୍ୟ ଲକ୍ଷ୍ୟ କରନ୍ତୁ ଯେ ସାଧୁକୀମାନେ ମଧ୍ୟ ଯୀଶୁଙ୍କୁ ପ୍ରଶ୍ନ କରୁଅଛନ୍ତି, ଯାହାକି ମାର୍କ ବାର ପର୍ବର 18-23 ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ ଲେଖା ଅଛି, ଏଥିଭୂତାରେ ପୁନରୁତ୍ଥାନ ନାସ୍ତି କରୁଥିବା ସାଧୁକୀମାନେ ତାହାଙ୍କ ନିକଟକୁ ଆସି ପଚାରିବାକୁ ଲାଗିଲେ, ହେ ଗୁରୁ, ମୋସା ଆମମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ ଯଦି କୌଣସି ଲୋକର ଭାଇ ମରେ ଆଉ ତାହାର ଭାର୍ଯ୍ୟା ଜୀବିତ ଥାଏ, ପୁଣି ତାହାର କୌଣସି ସନ୍ତାନ ନଥାଏ, ତାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ। ଦେଖନ୍ତୁ, 7 ଭାଇ ଥିଲେ। ପ୍ରଥମଟି ଗୋଟିଏ ସ୍ତ୍ରୀକି ବିବାହ କଲା ଓ ନିଃସନ୍ତାନ ହୋଇ ମଲା। ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା। ତୃତୀୟଟି ସେହି ପ୍ରକାର କଲା, ଆଉ 7 ଜଣ ଯାକ ନିଃସନ୍ତାନ ହୋଇ ମଲେ। ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା। ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? 7 ଜଣ ଯାକ ତ ତାହାକୁ ବିବାହ କରିଥିଲେ। ଲକ୍ଷ୍ୟ କରନ୍ତୁ ସେମାନେ କିଭଳି ଯୀଶୁଙ୍କୁ ପ୍ରଶ୍ନ କରୁଅଛନ୍ତି, କାରଣ ସେମାନେ ପୁନରୁତ୍ଥାନ ଉପରେ ବିଶ୍ୱାସ କରୁନଥିଲେ। ସେମାନେ ଯେ ସେହି ସ୍ତ୍ରୀର ସ୍ୱାମୀ, ପ୍ରକୃତ ସ୍ୱାମୀ କିଏ ହେବ ତାହା ଜାଣିବା ନିମନ୍ତେ ପ୍ରଶ୍ନ କରୁଥିଲେ। ତାହା ନୁହେଁ, ମାତ୍ର ସେମାନେ ସେହି ପୁନରୁତ୍ଥାନ ବିଷୟ ନେଇ ଯୀଶୁଙ୍କୁ ପରୀକ୍ଷା କରିବା ଛଳରେ ପ୍ରଶ୍ନ ପଚାରିଥିଲେ। ତେବେ ଯୀଶୁ ସେମାନଙ୍କୁ କି ଉତ୍ତର ଦିଅନ୍ତି, ଆସନ୍ତୁ ତାହା ଆମେ ବର୍ତ୍ତମାନ ଦେଖିବା। ମାର୍କ 12:24-27 ଲେଖା ଅଛି, ଯୀଶୁ ସେମାନଙ୍କୁ କହିଲେ, ଧର୍ମଶାସ୍ତ୍ର ପୁଣି ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମାନଙ୍କ ଭ୍ରାନ୍ତିର କାରଣ ନୁହେଁ? ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲାଉତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି। ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମମାନେ କି ମୋସାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରିନାହଁ ଯେ ଈଶ୍ୱର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରାହ୍ମଙ୍କ ଈଶ୍ୱର, ଇସହାକଙ୍କ ଈଶ୍ୱର ଓ ଜାକୁବଙ୍କ ଈଶ୍ୱର? ସେ ମୃତମାନଙ୍କର ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର। ତୁମେମାନେ ବଡ଼ ଭ୍ରାନ୍ତ ହେଉଅଛ। ଲକ୍ଷ୍ୟ କରିବେ ଯେ ଏହି ଅଂଶରେ ଯୀଶୁ ସେମାନଙ୍କର ପ୍ରଶ୍ନର ଉତ୍ତର ଦେବା ସଙ୍ଗେ ସଙ୍ଗେ ମୃତମାନଙ୍କର ପୁନରୁତ୍ଥାନ ହେବା ବିଷୟ ନେଇ ସେମାନଙ୍କ ମନ ମଧ୍ୟରେ ଯେଉଁ ସନ୍ଦେହ ତଥା ଅବିଶ୍ୱାସ ଥିଲା, ତାହା ମଧ୍ୟ ସେ ଦୂର କରିଦେବା ଲାଗି ଚେଷ୍ଟା କରୁଛନ୍ତି। କାରଣ ଈଶ୍ୱର ଯେତେବେଳେ ମୋସାଙ୍କୁ କହନ୍ତି ଯେ ଆମ୍ଭେ ଅବ୍ରାହ୍ମର ଈଶ୍ୱର, ଇସହାକର ଈଶ୍ୱର ଓ ଜାକୁବଙ୍କର ଈଶ୍ୱର, ସେତେବେଳେ ସେ ସେମାନଙ୍କୁ ମୃତମାନଙ୍କ ସହିତ ତୁଳନା କରନ୍ତି ନାହିଁ, ମାତ୍ର ଜୀବିତମାନଙ୍କ ସହିତ ତୁଳନା କରନ୍ତି। କାରଣ ଈଶ୍ୱର ଯେତେବେଳେ ମୋସାଙ୍କ ସହିତ ଏହିପରି କଥାବାର୍ତ୍ତା କରୁଛନ୍ତି, ସେତେବେଳେ ଅବ୍ରାହ୍ମ, ଇସହାକ ଓ ଜାକୁବ ଶାରୀରିକ ଭାବେ ମୃତ୍ୟୁବରଣ କରିସାରିଥିଲେ, ମାତ୍ର ସେମାନେ ଆତ୍ମିକ ଜୀବନରେ ଈଶ୍ୱରଙ୍କ ନିକଟରେ ଜୀବିତ ବୋଲି ଗଣାଯାଇଥିଲେ ଓ ସେମାନେ ଈଶ୍ୱରଙ୍କ ସହିତ ଥିଲେ। କାରଣ ଈଶ୍ୱର ମୃତମାନଙ୍କର ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର ଈଶ୍ୱର। ଯଦିଓ ମୋସା, ଅବ୍ରାହ୍ମ, ଇସହାକ ହିବ୍ରୋନରେ କବର ପାଇଥିଲେ, ମାତ୍ର ସେମାନେ ମୃତ ନୁହନ୍ତି କିନ୍ତୁ ଜୀବିତ, କାରଣ ସେମାନେ ଈଶ୍ୱରଙ୍କ ନିକଟକୁ ଯାଇଅଛନ୍ତି। ଆଜି ମଧ୍ୟ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥାଇ ମୃତ୍ୟୁବରଣ କରନ୍ତି, ସେମାନେ ମଧ୍ୟ ଈଶ୍ୱରଙ୍କ ନିକଟକୁ ଯାଆନ୍ତି। ତେବେ ଏହି ଅଂଶରେ ସେହି ସ୍ତ୍ରୀର ସ୍ୱାମୀ କିଏ ହେବ ତାହାର ଉତ୍ତର ଦେବାକୁ ଯାଇ ଯୀଶୁ ସେମାନଙ୍କୁ ପରିଷ୍କାର ଭାବେ ଜଣାଇ ଦିଅନ୍ତି ଯେ ପୁରୁଷ ଓ ସ୍ତ୍ରୀ ଯଦିଓ ସ୍ୱର୍ଗରେ ଏକତ୍ର ହେବେ ମାତ୍ର ସେମାନେ ପୁରୁଷ ଓ ସ୍ତ୍ରୀ ହିସାବରେ ସହବାସ କରିପାରିବେ ନାହିଁ କି ସନ୍ତାନ ପ୍ରସବ କରି ପରିବାର ଗଢ଼ିପାରିବେ ନାହିଁ ମାତ୍ର ସେମାନେ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରହିବେ ତାହା ହିଁ ପ୍ରଭୁ ଏହି ଅଂଶରେ ସେହି ସାଧୁକୀମାନଙ୍କୁ ଉତ୍ତର ଦିଅନ୍ତି ତେଣୁ ଏହି ଅଂଶରେ ଆମମାନଙ୍କ ଜୀବନ ନିମନ୍ତେ ଅତି ସୁନ୍ଦର ଶିକ୍ଷା ମିଳେ ଯେ ଆମେ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଥାଇ ମରିଥିବା ତାହେଲେ ଆମେ ଶାରୀରିକ ଭାବେ ମୃତ୍ୟୁବରଣ କଲେ ମଧ୍ୟ ମୃତ୍ୟୁରୁ ପୁନରୁଦ୍ଧିତ ହୋଇ ଈଶ୍ୱରଙ୍କ ନିକଟକୁ ଯିବା ଓ ଆମମାନଙ୍କର ମୃତ୍ୟୁ ପରେ ଆମମାନଙ୍କର ସ୍ଥାନ ସେହି ସ୍ୱର୍ଗରେ ହେବ ତେଣୁ ଯେ ମରିଗଲା ସେ ଯେ ତରିଗଲା ତାହା ନୁହେଁ କାରଣ ମନୁଷ୍ୟ ନିଜର କର୍ମାନୁଯାୟୀ ପ୍ରତିଫଳ ମଧ୍ୟ ଭୋଗିବାକୁ ଅଛି ତେଣୁ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପାଇ ଧାର୍ମିକ ଜୀବନଯାପନ କରିଥିବେ ସେମାନେ ମୃତ୍ୟୁରୁ ପୁନରୁଦ୍ଧିତ ହୋଇ ସେହି ଅନନ୍ତ ରାଜ୍ୟରେ ପ୍ରବେଶ କରିବେ ମାତ୍ର ଯେଉଁମାନେ ତାହାଙ୍କୁ ଅବିଶ୍ୱାସ କରି ଅଧର୍ମରେ କାଳପାତ କରିଥିବେ ଆଉ ପାପରେ ବିନଷ୍ଟ ହୋଇଥିବେ ସେମାନେ ମୃତ୍ୟୁରୁ ପୁନରୁଦ୍ଧିତ ହେବେ ସତ କିନ୍ତୁ ସେମାନେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହୋଇ ସେହି ଅନନ୍ତ ନରକରେ ନିକ୍ଷିପ୍ତ ହେବେ ଏହା ନିରାଟ ସତ୍ୟ କାରଣ ତାହା ନ ହୋଇଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ମାନବ ରୂପରେ ଅବତରଣ କରି କୃଷ୍ୟ ମୃତ୍ୟୁବରଣ କରିବାକୁ ପଡ଼ିନଥାନ୍ତା କି ତାହାଙ୍କୁ ମୃତ୍ୟୁରୁ ପୁନରୁଦ୍ଧିତ ହେବାକୁ ପଡ଼ିନଥାନ୍ତା ତେଣୁ ପ୍ରିୟବନ୍ଧୁ ଜାଣି ରଖନ୍ତୁ ମୃତ୍ୟୁ ପରେ ଆମମାନଙ୍କର ବିଚାର ରହିଅଛି ଓ ଆମମାନଙ୍କର କର୍ମାନୁଯାୟୀ ଆମମାନଙ୍କ ନିମନ୍ତେ ପୁରସ୍କାର ରହିଅଛି ଓ ପ୍ରତିଫଳ ମଧ୍ୟ ରହିଅଛି ବର୍ତ୍ତମାନ ଆମେ ଆଉ ଏକ ପ୍ରଶ୍ନ ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା ଯାହାକି ଯୀଶୁ ଜଣେ ଶାସ୍ତ୍ରୀଙ୍କ ଦ୍ୱାରା ପଚରାଯାଇଥିଲେ ମାର୍କ ବାର ପର୍ବର 28-31 ପଦରେ ଏହିପରି ଲେଖା ଅଛି ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦାନୁବାଦ ଶୁଣି ଓ ସେ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି ଏହା ଜାଣି ତାହାଙ୍କୁ ପଚାରିଲେ ସମସ୍ତ ଆଜ୍ଞା ମଧ୍ୟରେ କି ପ୍ରକାର ଆଜ୍ଞା ପ୍ରଧାନ ଯୀଶୁ ଉତ୍ତର ଦେଲେ ପ୍ରଧାନ ଆଜ୍ଞା ଏହି ହେ ଇସ୍ରାଏଲ ଶୁଣ ପ୍ରଭୁ ଆମମାନଙ୍କ ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ ସମସ୍ତ ପ୍ରାଣ ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର ଦ୍ୱିତୀୟଟି ଏହି ତୁମ୍ଭେ ଆପଣା ପ୍ରତିବାସୀ କି ଆତ୍ମତୁଲ୍ୟ ପ୍ରେମ କର ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠତର ଆଜ୍ଞା ନାହିଁ ଲକ୍ଷ୍ୟ କରିବେ ଯେ ଏଥିପୂର୍ବରୁ ପ୍ରଭୁ ଯୀଶୁ ସାଧୁକୀମାନଙ୍କ ଦ୍ୱାରା ପ୍ରଶ୍ନ କରାଯାଇଥିଲେ ଓ ସେ ସେମାନଙ୍କୁ ତହିଁର ଯଥାର୍ଥ ଉତ୍ତର ମଧ୍ୟ ପ୍ରଦାନ କରିଥିଲେ ଯାହାକି ଆମେ ଗତ ପାଠରେ ଆଲୋଚନା କରିସାରିଛୁ ମାତ୍ର ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ପ୍ରଭୁ ଯୀଶୁଙ୍କର ସେହି ଉତ୍ତର ଦେବାରେ ମୁଗ୍ଧ ହୋଇ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ଆସି ଯୀଶୁଙ୍କୁ ପୁନର୍ବାର ଆଉ ଏକ ପ୍ରଶ୍ନ କରୁଅଛି ଏବଂ ପ୍ରଭୁ ଯୀଶୁ ପୁରାତନ ନିୟମର ଦ୍ୱିତୀୟ ବିବରଣୀ ପୁସ୍ତକ ତା'ର 6 ଚାରିପଦରେ ଉଲ୍ଲେଖ ହୋଇଥିବା ବିଷୟକୁ ଏଠାରେ ଆଣି ଉପସ୍ଥାପିତ କରୁଅଛନ୍ତି ତେବେ ଏହି ଆଜ୍ଞା ଯଦିଓ 10 ମଧ୍ୟରେ ସ୍ଥାନ ପାଏ ନାହିଁ ମାତ୍ର ପୁରାତନ ନିୟମରେ ସବୁଠାରୁ ପ୍ରଧାନ ଆଜ୍ଞା ରୂପେ ଗ୍ରହଣ କରାଯାଏ କିନ୍ତୁ ଏହି ଦୁଇଟି ପ୍ରଧାନ ଆଜ୍ଞା ମଧ୍ୟରେ ପ୍ରଥମ ଆଜ୍ଞାଟି ଈଶ୍ୱରଙ୍କ ପ୍ରତି କର୍ତ୍ତବ୍ୟକୁ ଦର୍ଶାଏ ଓ ଦ୍ୱିତୀୟଟି ମନୁଷ୍ୟ ପ୍ରତି କର୍ତ୍ତବ୍ୟକୁ ଦର୍ଶାଏ ତେଣୁ ମନୁଷ୍ୟ ଈଶ୍ୱରଙ୍କ ପ୍ରତି କର୍ତ୍ତବ୍ୟ କରିବା ସଙ୍ଗେ ସଙ୍ଗେ ମନୁଷ୍ୟ ପ୍ରତି ମଧ୍ୟ କର୍ତ୍ତବ୍ୟ କରିବା ଆବଶ୍ୟକ କିନ୍ତୁ ପ୍ରିୟ ବନ୍ଧୁ ଆପଣ କ'ଣ ଈଶ୍ୱରଙ୍କୁ ନିଜର ସମସ୍ତ ଅନ୍ତଃକରଣ ସମସ୍ତ ପ୍ରାଣ ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରେମ କରିପାରିଛନ୍ତି କି ଯଦି କରିପାରିନାହାନ୍ତି ତାହେଲେ ଆପଣ ସେହି ଆଜ୍ଞାକୁ ଲଙ୍ଘନ କରିଅଛନ୍ତି ଓ ଏଥିନିମନ୍ତେ ଆପଣଙ୍କୁ ଜଣେ ଉଦ୍ଧାରକର୍ତ୍ତାଙ୍କର ସହାୟତା ନେବାକୁ ହେବ ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ଯିଏକି ଆପଣଙ୍କୁ ଆପଣଙ୍କର ପାପରୁ ଉଦ୍ଧାର କରି ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇପାରିବେ କାରଣ ଯୀଶୁ ନିଜେ କହନ୍ତି ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ ତେଣୁ ଈଶ୍ୱରଙ୍କୁ ପାଇବାକୁ ହେଲେ ପ୍ରଥମେ ଯୀଶୁଙ୍କୁ ପାଇବାକୁ ହେବ କାରଣ ସେ ହେଉଛନ୍ତି ଏକମାତ୍ର ଆମମାନଙ୍କର ପାପରୁ ଉଦ୍ଧାରକର୍ତ୍ତା ଈଶ୍ୱର ଯିଏକି ଆମମାନଙ୍କୁ ପାପରୁ ଉଦ୍ଧାର କରି ପବିତ୍ର କରନ୍ତି ଓ ଈଶ୍ୱରଙ୍କର ନିକଟବର୍ତ୍ତୀ କରାନ୍ତି ତେବେ ଆମେ ମାର୍କ 12 32-34 ପଦ ପର୍ଯ୍ୟନ୍ତ ପାଠ କଲେ ଜାଣିପାରିବା ଯେ ସେହି ଶାସ୍ତ୍ରୀ ଜଣକ ଯୀଶୁଙ୍କ କଥାରେ ସମ୍ମତି ପ୍ରକାଶ କଲେ ଓ ତାହା ଯେ ପ୍ରକୃତରେ ସତ୍ୟ ତାହା ସ୍ୱୀକାର କଲେ ଓ ଯୀଶୁ ମଧ୍ୟ ସେହି ଲୋକର ଏହି ପ୍ରକାର ଉତ୍ତରରେ ସନ୍ତୁଷ୍ଟ ହେଲେ ପ୍ରକୃତରେ ଈଶ୍ୱରଙ୍କୁ ପ୍ରେମ କରିବା ଓ ପ୍ରତିବାସୀକୁ ମଧ୍ୟ ପ୍ରେମ କରିବା ସବୁଠାରୁ ଶ୍ରେଷ୍ଠ ଆଜ୍ଞା ମାତ୍ର ଆମେ ସେହି ଆଜ୍ଞା କ'ଣ ପାଳନ କରିପାରୁଛୁ କି କେବେ ନୁହେଁ ତେଣୁକରି ଆମମାନଙ୍କ ନିମନ୍ତେ ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତା ଅଛି ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ଆଉ ସେ ହିଁ ଆମମାନଙ୍କୁ କ୍ଷମା ଦେଇ ଉଦ୍ଧାର କରିପାରିବେ ଏହାପରେ ଆପଣ ଲକ୍ଷ୍ୟ କରିବେ ଯେ ଯୀଶୁଙ୍କର ଶତ୍ରୁମାନେ ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ ମାତ୍ର ଯୀଶୁ ବର୍ତ୍ତମାନ ପ୍ରଶ୍ନ କରିବାକୁ ଯାଉଅଛନ୍ତି, ଯାହାକି ବାର ପର୍ବର 35 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। କିନ୍ତୁ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ ଉତ୍ତର ଦେଲେ, ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ ଏହା ଶାସ୍ତ୍ରୀମାନେ କିପରି କହନ୍ତି। ଲକ୍ଷ୍ୟ କରିବେ ଯେ ଏଠାରେ ଯୀଶୁ ତାଙ୍କର କୁମାରୀ ଗର୍ଭରୁ ଜନ୍ମଲାଭ କରିବା ବିଷୟରେ ପ୍ରଶ୍ନ କରୁଛନ୍ତି, କାରଣ ଏହାର ପରବର୍ତ୍ତୀ ଅଂଶରେ ସେ ପ୍ରକାଶ କରନ୍ତି ଯେ ଯଦି ଦାଉଦ ତାହାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରନ୍ତି ତାହେଲେ ସେ କିପରି ତାହାଙ୍କର ସନ୍ତାନ। ତେଣୁ ଏଠାରେ ଏହା ପ୍ରମାଣିତ ହୁଏ ଯେ ସେ ଦାଉଦଙ୍କ ସନ୍ତାନଠାରୁ ଯଥେଷ୍ଟ ଅଧିକ ଥିଲେ। ତାଙ୍କର ଜନ୍ମ, ମୃତ୍ୟୁ ଓ ପୁନରୁତ୍ଥାନ ସାଧାରଣ ମଣିଷ ଅପେକ୍ଷା ଯଥେଷ୍ଟ କିଛି ଭିନ୍ନ ଥିଲା। ସେ ଦାଉଦଙ୍କ ବଂଶରେ ଜନ୍ମଗ୍ରହଣ କଲେ ସତ, ମାତ୍ର ସେ ସ୍ୱୟଂ ଈଶ୍ୱରଙ୍କ ପୁତ୍ର ଥିଲେ। ସେ ନିଷ୍ପାପ ଓ ନିଷ୍କଳଙ୍କ ଥିଲେ, ତାହା ହିଁ ପ୍ରଭୁ ଯୀଶୁ ଏହି ଅଂଶରେ ପ୍ରକାଶ କରନ୍ତି। ସେ କହନ୍ତି ଦାଉଦ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ତାହାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରନ୍ତି ଓ ତାହା କେବଳ ତାହାଙ୍କ ବିଷୟରେ ହିଁ ଉଲ୍ଲେଖ କରାଯାଇଅଛି। ଏହାପରେ ବାର ପର୍ବର 38-40 ପଦରେ ପ୍ରଭୁ ଯୀଶୁ ଶାସ୍ତ୍ରୀମାନଙ୍କଠାରୁ ସାବଧାନ ରହିବା ନିମନ୍ତେ କହନ୍ତି ଏବଂ ସେମାନଙ୍କର ଦଣ୍ଡ ଯେ ଅତି ଗୁରୁତର ତାହା ମଧ୍ୟ ପ୍ରକାଶ କରନ୍ତି, କାରଣ ଡେଙ୍ଗା ମୁଣ୍ଡରେ ଠେଙ୍ଗା ଯେପରି, ସେହିପରି ଯେଉଁମାନେ ଈଶ୍ୱରଙ୍କୁ ଜାଣି ତାଙ୍କର ବାକ୍ୟ ଅଧ୍ୟୟନ କରି ଯଦି ତାହାଙ୍କୁ ଅସ୍ୱୀକାର କରନ୍ତି ଓ ତାଙ୍କର ଆଜ୍ଞା ଅନୁଯାୟୀ ଜୀବନ ନ କାଟନ୍ତି ତାହେଲେ ସେମାନଙ୍କର ଦଶା ଅତି ଭୟଙ୍କର ହୁଏ ବୋଲି ଯୀଶୁ ଏଠାରେ ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି। ତେଣୁ ଯେଉଁମାନେ ପ୍ରଭୁଙ୍କର ବାକ୍ୟ ଶୁଣି ନାହାନ୍ତି ସେମାନଙ୍କ ଅପେକ୍ଷା ଯେଉଁମାନେ ବାକ୍ୟ ଶୁଣି ଅବହେଳା କରନ୍ତି ସେମାନଙ୍କର ବିଚାର ଅତି ଭୟଙ୍କର। ତେଣୁ ପ୍ରିୟ ବନ୍ଧୁ, ଆପଣ ଏହି ବାକ୍ୟ ଶୁଣିବା ପରେ ଯଦି ଏହି ବାକ୍ୟ ଉପରେ ଗୁରୁତ୍ୱ ନ ଦିଅନ୍ତି ଓ ଏହି ବାକ୍ୟରେ ବିଶ୍ୱାସ ନ କରନ୍ତି ତାହେଲେ ଆପଣ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବେ। କିନ୍ତୁ ଏହି ବାକ୍ୟ ଶୁଣିବା ପରେ ଯଦି ତଦନୁଯାୟୀ ଜୀବନ କାଟନ୍ତି ତାହେଲେ ଆପଣ ସେହି ସ୍ୱର୍ଗୀୟ ଆଶୀର୍ବାଦର ଅଧିକାରୀ ହେବେ, ଜୀବନରେ ଶାନ୍ତି ପାଇବେ, ନିଜର ସମସ୍ୟାରୁ ଉଦ୍ଧାର ପାଇବେ। ତେଣୁ ପ୍ରଭୁ ଯୀଶୁଙ୍କ ବିଷୟରେ ଜାଣିବା ସଙ୍ଗେ ସଙ୍ଗେ ତାହାଙ୍କୁ ଜାଣିବା ନିମନ୍ତେ ଚେଷ୍ଟା କରନ୍ତୁ। ଏହାପରେ ମାର୍କ 12 ପର୍ବର 41-44 ପଦରେ ଏହିପରି ଲେଖା ଅଛି, ପରେ ସେ ଭଣ୍ଡାର ସମ୍ମୁଖରେ ବସି ଲୋକସମୂହ କିପରି ସେଥିରେ ପଇସା ପକାଉଅଛନ୍ତି ତାହା ଦେଖୁଥିଲେ। ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶି ପକାଇଲେ, ଆଉ ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର 2 କ୍ଷୁଦ୍ର ମୁଦ୍ରା ସେଥିରେ ପକାଇଲା। ତରି ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି, କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା ସେହିସବୁ ପକାଇଲା। ଏଠାରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦାନ ଦେବା ବିଷୟ ନେଇ ଯୀଶୁଙ୍କର ଉକ୍ତି ଆମେ ଦେଖିବାକୁ ପାଉ। ତାହେଲେ ଏଥିରୁ ଆପଣ କ'ଣ ଚିନ୍ତା କରିପାରୁଛନ୍ତି? ଈଶ୍ୱର କ'ଣ ଆମର ଦାନର ପରିମାଣ ଦେଖନ୍ତି? କେବେ ନୁହେଁ। ଯଦି ତାହା ହୋଇଥାନ୍ତା ତାହେଲେ ସେଦିନ ଯୀଶୁ କହିନଥାନ୍ତେ ଯେ ସେହି ଦରିଦ୍ର ବିଧବା ଅଧିକ ପକାଇଅଛି ବୋଲି। କିନ୍ତୁ ସେହି ଦରିଦ୍ର ବିଧବାର ହୃଦୟକୁ ପ୍ରଭୁ ଦେଖିଥିଲେ, କିନ୍ତୁ ସେ ତାହାର ସେହି ଦାନର ପରିମାଣକୁ ଦେଖିନଥିଲେ। ପ୍ରିୟ ବନ୍ଧୁ, ପ୍ରଭୁ ଆମର ଦାନର ପରିମାଣକୁ ଦେଖନ୍ତି ନାହିଁ, ମାତ୍ର ସେ ଆମର ହୃଦୟକୁ ଦେଖନ୍ତି ଯେ ଆମେ କେତେ ଦୂର ତାହାଙ୍କୁ ପ୍ରେମ କରୁଅଛୁ। ଆମେ କ'ଣ ଦେଉଛୁ ତାହା ସେ ଦେଖନ୍ତି ନାହିଁ, ମାତ୍ର ଆମେ କିପରି ଦେଉଛୁ ତାହା ସେ ଦେଖନ୍ତି, କାରଣ ତାହାଙ୍କ ନିକଟରେ ଆମର ଧନ ବଡ଼ ବିଷୟ ନୁହେଁ, ମାତ୍ର ଆମର ହୃଦୟ ହେଉଛି ବଡ଼ ବିଷୟ। ଆଜି ମଧ୍ୟ ଅନେକ ଲୋକ ପ୍ରଭୁଙ୍କୁ ଦାନ ଦେଇ ସନ୍ତୁଷ୍ଟ କରିବାକୁ ଚାହାନ୍ତି, ମାତ୍ର ସେମାନଙ୍କର ହୃଦୟ ଦିଅନ୍ତି ନାହିଁ। କିନ୍ତୁ ଈଶ୍ୱରଙ୍କ ନିକଟରେ ଆମର ହୃଦୟ ହେଉଛି ସବୁଠାରୁ ମହାନ ଓ ବହୁମୂଲ୍ୟ ବିଷୟ। ଯଦି ଆମ ହୃଦୟରେ ଈଶ୍ୱରଙ୍କ ପ୍ରତି ପ୍ରକୃତ ପ୍ରେମ ଓ ଭକ୍ତି ଅଛି ତାହେଲେ ତାହା ହିଁ ହେଉଛି ତାଙ୍କ ନିକଟରେ ବହୁମୂଲ୍ୟ ବିଷୟ। ତେବେ ପ୍ରଶ୍ନ ହେଉଛି, ଆଜି ଆପଣ ଦାନ ଦେଇ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚାହାନ୍ତି ନା ନିଜର ହୃଦୟ ଦେଇ ସନ୍ତୁଷ୍ଟ କରିବାକୁ ଚାହାନ୍ତି? ଯଦି ଆମର ଈଶ୍ୱରଙ୍କ ପ୍ରତି ଆନ୍ତରିକ ପ୍ରେମ ନଥାଏ ତାହେଲେ ଆମମାନଙ୍କର ଦାନ ଧର୍ମ ତାଙ୍କ ପ୍ରତି ଅପମାନଜନକ। ତେଣୁ ଆସନ୍ତୁ ଆମେ ଦାନ ଦ୍ୱାରା ନୁହେଁ, ମାତ୍ର ଆନ୍ତରିକ ପ୍ରେମ ଦ୍ୱାରା ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଚେଷ୍ଟା କରୁ। ଆସନ୍ତୁ ବର୍ତ୍ତମାନ ଆମେ ମାର୍କ 13 ପର୍ବ ମଧ୍ୟକୁ ଯିବା। ତେବେ ସମୟର ସ୍ୱଳ୍ପତା ଦୃଷ୍ଟିରୁ ଆମେ ଏହି ପର୍ବଟିକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ନାହିଁ, ମାତ୍ର ଏହି ପର୍ବର କେତେକ ମୁଖ୍ୟ ବିଷୟ ଉପରେ ଦୃଷ୍ଟିପାତ କରିବା। ଏହି ପର୍ବର ମୁଖ୍ୟ ବିଷୟ ହେଉଛି ପ୍ରଭୁ ଯୀଶୁଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ, ଯାହାକି ପ୍ରଭୁ ଯୀଶୁ ନିଜେ ତାହାଙ୍କର ଶିଷ୍ୟମାନଙ୍କ ନିକଟରେ ପ୍ରକାଶ କରନ୍ତି। ସେ ତାଙ୍କର ସେହି ଆଗମନ ସମୟରେ ତାଙ୍କ ଲୋକମାନଙ୍କଠାରୁ କୈଫତ ମାଗିବେ ଓ ସେ କହନ୍ତି, ତୁମେମାନେ ସେହି ଆଗମନର ସମୟ ନିମନ୍ତେ ଜାଗି ରହି ପ୍ରାର୍ଥନା କର। ତେଣୁ ଏହା ଆଜି ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ଏକ ଶିକ୍ଷା ଯେ ଆମେ ଯେପରି ତାହାଙ୍କର ସେହି ଦ୍ୱିତୀୟ ଆଗମନ ନିମନ୍ତେ ସାବଧାନତାର ସହ ଜାଗି ରହୁ। ଆସନ୍ତୁ ବର୍ତ୍ତମାନ ପ୍ରଭୁ ଯୀଶୁ ତାଙ୍କର ସେହି ଦ୍ୱିତୀୟ ଆଗମନ ବିଷୟ ନେଇ ତାଙ୍କର ଶିଷ୍ୟମାନଙ୍କୁ କିପରି ଶିକ୍ଷା ଦିଅନ୍ତି ତାହା ଏହି ତେର ପର୍ବରେ ଲକ୍ଷ୍ୟ କରିବା। ଦେଖନ୍ତୁ ମାର୍କ ତେର ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ସେ ମନ୍ଦିରରୁ ବାହାରି ଯାଉଥିବା ସମୟରେ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ କିପରି ପ୍ରସ୍ତର ଓ କିପରି ପ୍ରାସାଦ, ଲକ୍ଷ୍ୟ କରନ୍ତୁ ସେଥିରେ ଯୀଶୁ ତାଙ୍କୁ କହିଲେ, ତୁମେ କ'ଣ ଏହି ସମସ୍ତ ବୃହତ୍ ପ୍ରାସାଦ ଦେଖୁଅଛ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ ହେବ। ଲକ୍ଷ୍ୟ କରନ୍ତୁ ଯେ ଶିଷ୍ୟମାନେ ଯୀଶୁଙ୍କୁ ଯେତେବେଳେ ଜେରୁସାଲମ ମନ୍ଦିରର ପ୍ରାସାଦ ସମୂହ ଦେଖାଇବା ନିମନ୍ତେ ତାହାଙ୍କ ନିକଟକୁ ଆସୁଅଛନ୍ତି ଓ ଯୀଶୁଙ୍କୁ କହୁଅଛନ୍ତି, ହେ ଗୁରୁ, ଦେଖନ୍ତୁ କିପରି ପ୍ରସ୍ତର ଓ କିପରି ପ୍ରାସାଦ, ସେତେବେଳେ ଯୀଶୁ ସେମାନଙ୍କୁ ସେହି ମନ୍ଦିରର ବିନାଶ ଓ ତାଙ୍କର ଦ୍ୱିତୀୟ ଆଗମନ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଶିଷ୍ୟମାନେ ଯୀଶୁଙ୍କୁ ଏପରି କହିବାର କାରଣ କ'ଣ ଥିଲା? ଏହା ପଛରେ କି ରହସ୍ୟ ରହିଅଛି? କ'ଣ ଯୀଶୁ ସେହି ସମସ୍ତ ଦେଖିପାରିନଥିଲେ କି? ହଁ, ନିଶ୍ଚୟ ସେ ଦେଖିଛନ୍ତି, ମାତ୍ର ଶିଷ୍ୟମାନେ କାହିଁକି ତାହାଙ୍କୁ ଏହିପରି କହୁଅଛନ୍ତି? ଏହାର କାରଣ ଜାଣିବାକୁ ହେଲେ ଆମେ ଯଦି ମାଥ୍ୟୁ 23 ପର୍ବର 37 ଓ 38 ପଦ ପାଠ କରିବା ତାହେଲେ ଜାଣିପାରିବା ଯେ ସେହି ଅଂଶରେ ଯୀଶୁ ଏହି ଜେରୁସାଲମ ମନ୍ଦିରର ଆଗାମୀ ବିନାଶ ସମ୍ପର୍କରେ ଭାବବାଣୀ ପ୍ରକାଶ କରିଥିଲେ। କିନ୍ତୁ ଶିଷ୍ୟମାନେ ସେହି ମନ୍ଦିରର ଶୋଭା ଓ ପ୍ରତାପ ଦେଖି ସନ୍ଦେହରେ ପଡ଼ିଯାଇଥିଲେ ଯେ ପ୍ରକୃତରେ ଏହା କ'ଣ ବିନଷ୍ଟ ହୋଇଯିବ। ତେଣୁ ଯୀଶୁ ଯାହା କହିଥିଲେ ତାହା ସେମାନେ ନିଶ୍ଚିତ ରୂପେ ଜାଣିବା ନିମନ୍ତେ ତାହାଙ୍କୁ ଏହିପରି କହିଥିଲେ। କିନ୍ତୁ ଯୀଶୁ ସେମାନଙ୍କୁ କହୁଛନ୍ତି, ତୁମେ କ'ଣ ଏହି ସମସ୍ତ ବୃହତ୍ ପ୍ରାସାଦ ଦେଖୁଅଛ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ ହେବ। ଲକ୍ଷ୍ୟ କରନ୍ତୁ ଯେ ଯୀଶୁ ଯେତେବେଳେ କହନ୍ତି ଯେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ ହେବ, ସେତେବେଳେ ଯୀଶୁଙ୍କର ଚାରି ଶିଷ୍ୟ ପିତର, ଜାକୁବ, ଜୋହନ ଓ ଆନ୍ଦ୍ରିୟ ସେହି କଥା ନେଇ ଆନ୍ଦୋଳିତ ହେବାକୁ ଲାଗିଲେ। ତେଣୁ ଯୀଶୁ ଯେତେବେଳେ ସେହି ଜିତ ପର୍ବତ ଉପରେ ଯାଇ ବସୁଛନ୍ତି ସେତେବେଳେ ସେମାନେ ଯୀଶୁଙ୍କୁ ପଚାରୁଛନ୍ତି, ଏସବୁ କେବେ ଘଟିବ? ପୁଣି ଯେଉଁ ସମୟରେ ଏହିସବୁ ସଫଳ ହେବା ସନ୍ନିକଟ ହେବ ସେ ସମୟର ଲକ୍ଷଣ କ'ଣ ତାହାମାନଙ୍କୁ କୁହନ୍ତୁ। ତେବେ ଯୀଶୁ ତାଙ୍କର ଦ୍ୱିତୀୟ ଆଗମନ ସମୟର ଚିହ୍ନ ଓ ଲକ୍ଷଣ ଓ ସେହି ମହାକ୍ଲେଶର ଲକ୍ଷଣ ସବୁ କ'ଣ ତାହା ଶିଷ୍ୟମାନଙ୍କୁ ଜଣାଉଛନ୍ତି, ଯାହାକି ଆମେ ତେର ପର୍ବର 5-8 ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ତେବେ ଭାବି ଦେଖନ୍ତୁ ଏହି ସମସ୍ତ ଘଟଣାମାନ କ'ଣ ଘଟୁନାହିଁ କି? ଆଜି ବିଭିନ୍ନ ସ୍ଥାନମାନଙ୍କରେ ଯୁଦ୍ଧ ରାଜ୍ୟ ରାଜ୍ୟ ମଧ୍ୟରେ ଜାତି ଜାତି ମଧ୍ୟରେ ଘଟୁଅଛି, ଏପରି ଭୂମିକମ୍ପ ଓ ଦୁର୍ଭିକ୍ଷ ମଧ୍ୟ ଘଟୁଅଛି। ତେବେ ଏହିସବୁ କାହିଁକି ହେଉଛି ବୋଲି ଆମେ ନିଜକୁ ପ୍ରଶ୍ନ କରିଛୁ କି? ଏହି ସମସ୍ତ ଆମେ ମାର୍କ 13 ପର୍ବ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ତେବେ ସେ ଯାହାହେଉନା କାହିଁକି ସେ ଯେ ପୁନର୍ବାର ଏହି ଜଗତକୁ ଆଗମନ କରୁଅଛନ୍ତି ଏହା ତାଙ୍କର ବାକ୍ୟ ପ୍ରକାଶ କରେ ଓ ସେଥିନିମନ୍ତେ ଜାଗ୍ରତ ରହିବା ପାଇଁ ସେ କହନ୍ତି, ଯାହାକି ମାର୍କ 13 ପର୍ବର 33-37 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ପ୍ରକୃତରେ ସେ ଆଜି ଆପଣଙ୍କୁ ଓ ମୋତେ କହନ୍ତି, ଜାଗ୍ରତ ଥାଅ। ତେଣୁ ଆସନ୍ତୁ ସେହି ପ୍ରଭୁଙ୍କର ଆଗମନ ନିମନ୍ତେ ଆମେ ଜାଗ୍ରତ ରହୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।